ସେ ଝିଅ ସୁପ୍ରିୟା ତା ମନରେ ମୋତେ ଅନୁଭବ କରିପାରୁଥିଲା। ସେ ମୋତେ କେବେ ଦେଖିନି କି ଜାଣିନି, ତଥାପି ସେ ମୋତେ ଭଲ ପାଉଥିଲା। ଏସବୁ କ'ଣ ଥିଲା, ଲଭ୍ ନା ଆଫେକ୍ସନ? ମୁଁ ଆସୁଛି ମୋ ଲାଇଫ୍ର ଷ୍ଟୋରିକୁ ନେଇ ଏମିତି ବି ପ୍ରେମ ହୁଏରେ, ଏଇ ଶୁକ୍ରବାର ସକାଳ 8ଟାରେ, କେବଳ ମି ଭଟ୍ସ ଟିଭିରେ।